ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ହେବ ଭୋଟ ଗଣତି। ରାଜ୍ୟର 17 କେନ୍ଦ୍ରରେ ଭୋଟ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି। ଶାନ୍ତିଶୃଙ୍ଖଳା ପାଇଁ ଅତିରିକ୍ତ 115 କମ୍ପାନୀ ପୁଲିସ୍ ମୁତୟନ। 16ତମ ଓଡ଼ିଶା ବିଧାନସଭାକୁ ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ। 56,047 ଜଣ ପରୀକ୍ଷାର୍ଥୀଙ୍କୁ ର୍ୟାଙ୍କ କାର୍ଡ। ଏବଂ ଆସନ୍ତା 5 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରବେଶ ପାଇଁ ପାଗ ଅନୁକୂଳ ଥିବା ପାଣିପାଗ କେନ୍ଦ୍ରର ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟର 147 ବିଧାନସଭା ଏବଂ 21 ଲୋକସଭା ଆସନ ପାଇଁ ଆସନ୍ତାକାଲି ଭୋଟ୍ ଗଣତି ହେବ। ଏଥିପାଇଁ ପୃଥକ ଭାବେ 17 କେନ୍ଦ୍ରରେ ଭୋଟ୍ ଗଣତି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି। ସେ କହିଛନ୍ତି ଷ୍ଟ୍ରଙ୍ଗରୁମ୍ରେ ଇଭିଏମ୍ଗୁଡ଼ିକ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି। ସକାଳ 8ଟାରୁ ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍ ଗଣନା ହେବା ପରେ 8:30ରୁ ଇଭିଏମ୍ ଭୋଟ୍ ଗଣନା ହେବ। ଲୋକସଭା ଏବଂ ବିଧାନସଭା ଆସନ ଭୋଟ୍ ଗଣତି ପାଇଁ ଅଲଗା ଅଲଗା ଟେବୁଲ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀ ଧଳ କହିଛନ୍ତି 2019 ତୁଳନାରେ ଚଳିତ ବର୍ଷ ମତଦାନ ହାର ବୃଦ୍ଧି ପାଇଛି। ଚଳିତ ଥର ପ୍ରାୟ 2.5 କୋଟି ମତଦାତା ଭୋଟ୍ ଦେଇଛନ୍ତି।
ଆମର 2019 ଓଭରଅଲ୍ ଭୋଟର ଟର୍ଣ୍ଣଆଉଟ୍ ଥିଲା, ପୋଷ୍ଟାଲ୍ ବ୍ୟାଲଟ୍କୁ ଛାଡ଼ିଦେଲେ 73.09%, ଏବଂ 2024 ସେଇଟା ହେଉଛି 74.44%। ଫିମେଲ୍ ଭୋଟରଙ୍କର ପରସେଣ୍ଟେଜ୍ ହେଉଛି 75.55%। ସୋ ଓଭରଅଲ୍ ହେଉଛି ଆମର 74.44%। ଆମେ ଯେଉଁ ଆସନ୍ତାକାଲି ଯେଉଁ କାଉଣ୍ଟିଂ କରିବୁ, 2.5 କୋଟିରୁ ଅଧିକ ଆମେ ଭୋଟ୍ କାଉଣ୍ଟ କରିବୁ, ଏବଂ ସେ କାଉଣ୍ଟିଂ ଆମର ଯେଉଁ ହେବ, କଣ୍ଟ୍ରୋଲ୍ ୟୁନିଟ୍ ଯେଉଁ ଅଛି, ଜାଗା ଯେଉଁ ବ୍ୟବହାର ହେଇଛି, ସେଇଟା 76,000 ଅଧିକା ବୋଥ୍ ଏସି ଆଉ ପିସି ମିଶାଇକି ସେଗୁଡ଼ାକର କାଉଣ୍ଟିଂ କରାଯିବ। ଏବଂ କାଲି ଆମର ଟୋଟାଲ୍ କାଉଣ୍ଟିଂ 70 କାଉଣ୍ଟିଂ ସେଣ୍ଟର୍ରେ ହେବ। ସେଥିରୁ 69 କାଉଣ୍ଟିଂ ସେଣ୍ଟର୍ରେ ବୋଥ୍ ଇଭିଏମ୍ ଆଉ ତାପରେ ପୋଷ୍ଟାଲ୍ ବ୍ୟାଲଟ୍ କାଉଣ୍ଟ ହେବ। କେବଳ ଗୋଟେ ଜାଗାରେ କେବଳ ପୋଷ୍ଟାଲ୍ ବ୍ୟାଲଟ୍ କାଉଣ୍ଟ ହେବ, ସେଟା ହେଉଛି ଛତ୍ରପୁରରେ।
ଆଇନ ଶୃଙ୍ଖଳା ଏଡିଜି ସଂଜୟ କୁମାର କହିଛନ୍ତି ଭୋଟ୍ ଗଣତି କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅତିରିକ୍ତ 115 କମ୍ପାନୀ ଫୋର୍ସ ମୁତୟନ ରହିବେ। ସେ କହିଛନ୍ତି ଏହି ସମୟରେ ବିଦ୍ୟୁତ୍ କାଟ୍ ହେବ ନାହିଁ, ଏହାସହ ପାୱାର ବ୍ୟାକ୍ଅପ୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ସେ କହିଛନ୍ତି ଗଣତି କେନ୍ଦ୍ର ଭିତରକୁ ମୋବାଇଲ୍ ନେବା ଉପରେ କଟକଣା ଜାରି କରାଯାଇଛି। କେନ୍ଦୁଝର ଜିଲ୍ଲାର 6 କେନ୍ଦ୍ରରେ ଆସନ୍ତାକାଲି ଭୋଟ୍ ଗଣତି ହେବ। ଏହି ଭୋଟ୍ ଗଣନା କାର୍ଯ୍ୟରେ 769 କର୍ମଚାରୀଙ୍କ ମଧ୍ୟରେ 240 ଜଣ ମାଇକ୍ରୋ ଅବ୍ଜର୍ଭର, 240 ଜଣ କାଉଣ୍ଟିଂ ସୁପରଭାଇଜର ଏବଂ 279 ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ନିୟୋଜିତ ହେବେ। ଭଦ୍ରକ ଜିଲ୍ଲାର ଗୋଟିଏ ଲୋକସଭା ଓ 5 ବିଧାନସଭା ଆସନ ପାଇଁ ଆସନ୍ତାକାଲି ହେବାକୁ ଥିବା ଭୋଟ୍ ଗଣତିର ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି ବୋଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର କହିଛନ୍ତି। ଏଥିପାଇଁ 24 ଟେବୁଲ୍ର ବ୍ୟବସ୍ଥା କରାଯାଇଛି। କନ୍ଧମାଳ ସଂସଦୀୟ କ୍ଷେତ୍ର ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଥିବା ଭୋଟ୍ ଗଣତି ପାଇଁ ଏକ ପ୍ରସ୍ତୁତି ବୈଠକ ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଓ ଏସ୍ପି ମିଳିତ ଭାବେ ବୌଦ୍ଧ ପଞ୍ଚାୟତ କଲେଜ ପରିଦର୍ଶନ କରି ଭୋଟ୍ ଗଣନା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ନିର୍ବାଚନ ହିଂସାକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ଆଜି ଫ୍ଲାଗ୍ମାର୍ଚ୍ଚ କରାଯାଇଛି। ସମ୍ଭଲପୁର ଓ କୁଚିଣ୍ଡା ଗଣନା କେନ୍ଦ୍ରରେ 10 ଟେବୁଲ୍ର ବ୍ୟବସ୍ଥା କରାଯାଇଥିବା ବେଳେ ରେଙ୍ଗାଲି ଓ ରେଢ଼ାଖୋଲରେ 12 ଲେଖାଏଁ ଟେବୁଲ୍ର ବ୍ୟବସ୍ଥା କରାଯାଇଛି। ଏହି ଗଣନା କାର୍ଯ୍ୟରେ ଜିଲ୍ଲାର 451 ଜଣ କର୍ମଚାରୀ ନିୟୋଜିତ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି। ନୂଆପଡ଼ା ଜିଲ୍ଲାରେ 2 ଭୋଟ୍ ଗଣତି କେନ୍ଦ୍ରରେ ଆସନ୍ତାକାଲି ଭୋଟ୍ ଗଣନା କରାଯିବ। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବୀରମହାରାଜପୁରଠାରେ ବଲାଙ୍ଗୀର ଲୋକସଭା ଆସନ ସହ 2 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗଣନା କରାଯିବ। ମାଲକାନଗିରିର ସରକାରୀ ପଲିଟେକ୍ନିକ୍ କଲେଜରେ ଆସନ୍ତାକାଲି ଭୋଟ୍ ଗଣନା କରାଯିବ। ଜିଲ୍ଲାର ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନ, ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ଭୋଟ୍ ଗଣନା ହେବ। ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଆସନ୍ତାକାଲି ଭୋଟ୍ ଗଣନା କରାଯିବା ପାଇଁ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟପାଳ ରଘୁବର ଦାସ ଆଜି 16ତମ ଓଡ଼ିଶା ବିଧାନସଭାକୁ ଭଙ୍ଗ କରିଛନ୍ତି। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପୂର୍ବରୁ ବିଜେଡି ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନେଟ୍ ବୈଠକ ଆଜି ଭୁବନେଶ୍ୱରର ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଭାସୀ ଜରିଆରେ ଅନୁଷ୍ଠିତ ଏହି ରାଜ୍ୟ କ୍ୟାବିନେଟ୍ର ଶେଷ ବୈଠକରେ ଓଡ଼ିଶା ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଥିଲା। ନୂଆ ସରକାର ଗଠନ ହେବା ପୂର୍ବରୁ ବିଧାନସଭା ଭାଙ୍ଗିବା ବିଧି ରହିଥିବାରୁ ଆଜିର ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଦେଶରେ ପ୍ରଚଳିତ ଟୋଲ୍ ଟିକସ ହାର ବୃଦ୍ଧି ପାଇଛି। ପୂର୍ବରୁ ଜାତୀୟ ସ୍ତରରେ ଟୋଲ୍ ଟିକସ ହାର 3% ଥିବାବେଳେ ଆଜିଠାରୁ ଏହା 5% ବୃଦ୍ଧି ପାଇଛି। ସାରା ଦେଶରେ ଥିବା 1,100 ଟୋଲ୍ ପ୍ଲାଜାରେ ଏହି ବର୍ଦ୍ଧିତ ଟିକସ ହାର ଲାଗୁ କରାଯାଇଛି। ବିଭିନ୍ନ ଶ୍ରେଣୀର ଯାନ କ୍ଷେତ୍ରରେ ଟିକସ ହାର ସର୍ବନିମ୍ନ 5%ରୁ ସର୍ବାଧିକ 25% ହାରରେ ଦେବାକୁ ପଡ଼ିବ। ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣର ସୂଚନା ଅନୁଯାୟୀ ହାଲୁକା ଯାନ ଉପରେ ଅତିରିକ୍ତ 5% ଏବଂ ବ୍ୟବସାୟିକ ଯାନ ଉପରେ 5-20% ଅତିରିକ୍ତ ଟୋଲ୍ ଲାଗୁ କରାଯାଇଛି। ସୂଚନା ଅନୁଯାୟୀ 2018-19 ଆର୍ଥିକ ବର୍ଷରେ ଟୋଲ୍ ଟିକସ ବାବଦରେ 25,200 କୋଟି ଆଦାୟ ହୋଇଥିଲା। 2022-23 ଆର୍ଥିକ ବର୍ଷରେ ଏହି ପରିମାଣ 54,000 କୋଟି ବୃଦ୍ଧି ପାଇଛି। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ବି ଫାର୍ମାରେ ସାଗରିକା ଦାସ, ଏମ୍ବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି, ଏମ୍ ଫାର୍ମାରେ ପଦ୍ମାଳୟ ମିଶ୍ର ଓ ଏଲିଟେକ୍ ଡିପ୍ଲୋମାରେ ବିଲ୍ଟୁ ମଣ୍ଡଳ ଟପର ହୋଇଛନ୍ତି। ଏଥିଲାଗି ଗତମାସ ମେ 6-10 ଯାଏଁ ପରୀକ୍ଷା କରାଯାଇଥିଲା। ଚଳିତ ବର୍ଷ 65,742 ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବାବେଳେ 56,047 ଜଣ ପରୀକ୍ଷାର୍ଥୀଙ୍କୁ ର୍ୟାଙ୍କ କାର୍ଡ ମିଳିଥିବା ସୂଚନା ମିଳିଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ojee.nic.in ଓ odishajee.com ୱେବ୍ସାଇଟ୍ରେ ଦେଖିପାରିବେ। ମାଲକାନଗିରି ଜିଲ୍ଲା କାଲିମେଳାରୁ ଅପହୃତ ହୋଇଥିବା ଡକ୍ଟର ଅମ୍ଳାନ ଭୋଇଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ତାଙ୍କ ପରିବାର ଲୋକ ଆଜି ଜିଲ୍ଲାପାଳ ଓ ଏସ୍ପିଙ୍କୁ ସାକ୍ଷାତ କରି ନିବେଦନ କରିଛନ୍ତି। ଡକ୍ଟର ଅମ୍ଳାନଙ୍କ ଘର କନ୍ଧମାଳ ଜିଲ୍ଲା ଟିକାପାଲି ଥାନା ଅନ୍ତର୍ଗତ ଭୋଇସାହିର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡକ୍ଟର ଭୋଇଙ୍କୁ ଗତ ଶନିବାର ବିଳମ୍ବିତ ରାତ୍ରିରେ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଥିଲା। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳିତ ହେଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ସଭାରେ 2018 ପ୍ରତିବର୍ଷ ଜୁନ୍ 3 ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ନିମନ୍ତେ ନିଷ୍ପଭି ନିଆଯାଇଥିଲା। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସାଇକେଲ ଚାଳନା ମାଧ୍ୟମରେ ସ୍ୱାସ୍ଥ୍ୟ, ସମାନତା ଏବଂ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରିବା। ପାଣିପାଗ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4-5 ମଧ୍ୟରେ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରାଜ୍ୟର କେତେକ ଅଞ୍ଚଳରେ ଗତକାଲି କାଳବୈଶାଖୀ ବର୍ଷା ହୋଇଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 6 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ନେଇ ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ଦିନ ତାପମାତ୍ରା 42.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଆସନ୍ତାକାଲି ହେବ ଭୋଟ୍ ଗଣତି। ରାଜ୍ୟର 70 କେନ୍ଦ୍ରରେ ଭୋଟ୍ ଗଣତି ପାଇଁ ବ୍ୟାପକ ପ୍ରସ୍ତୁତି। ଶାନ୍ତି ଶୃଙ୍ଖଳା ପାଇଁ ଅତିରିକ୍ତ 115 କମ୍ପାନୀ ପୁଲିସ୍ ମୁତୟନ। 16ତମ ଓଡ଼ିଶା ବିଧାନସଭାକୁ ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ। 56,047 ଜଣ ପରୀକ୍ଷାର୍ଥୀଙ୍କୁ ର୍ୟାଙ୍କ କାର୍ଡ ଏବଂ ଆସନ୍ତା 5 ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରବେଶ ପାଇଁ ପାଗ ଅନୁକୂଳ ଥିବା ପାଣିପାଗ କେନ୍ଦ୍ରର ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।